ନମସ୍କାର ଶ୍ରୋତା ବନ୍ଧୁ, କିଶିରାଗବାଣୀକୁ ଆପଣଙ୍କ ସ୍ୱାଗତ। ଆମ ଆଖପାଖରେ ବିଭିନ୍ନ ପ୍ରକାରର ସୁଆଦିଆ ଖାଦ୍ୟ ମିଳିଥାଏ, ଯାହା ପୋଷଣରେ ପରିପୂର୍ଣ୍ଣ ହୋଇ ରହିଥାଏ। ତେବେ ଆସନ୍ତୁ ଶୁଣିବା ଏକ ଖାଦ୍ୟର ରୋଷେଇ ପ୍ରଣାଳୀ ବିଷୟରେ, ଯାହାକି ଆଦିବାସୀ ଅଞ୍ଚଳରେ ଖିଆଯାଇଥାଏ।
ଆମର ଗ୍ରାମର ଆଇଖୁଲୁ, ମୋ ନାଁ ଝୁନୁ ନାୟକ। ପଣସ ବେସର କହୁଛି ଶୁଣ, ଆଗ ପାଣି ବସେଇ ଦେବୁ, ପାଣି ଫୁଟିଗଲେ ପଣସକୁ କାଟିକିରି ତାକୁ ଭଣ୍ଡା ଫଣ୍ଡା କାଢିକିରି କାଟି ଚାଛିକିରି ତାକୁ ପାଣି ଫୁଟିଲେ ଲଗେଇଦେବୁ। ଲଗେଇଦେଲେ ଘଣ୍ଟାଟେ ହବ ସିଝିଗଲେ ତାକୁ ଛାନି ଦେବୁ। ଛାନି ନେଇକି ବେସର ବାଟିକି ଜିରା ମସଲା ସବୁ ବାଟାବୁଟି କରିବୁ, କରିକିରି ଫୁଟଣ ଦେଇକି ତାକୁ ଲଉଟେଇ ଲଉଟେଇ ଭଜା କରିକି ବେସର ପାଣି ରୁକି ଦେବୁ। ଫୁଟିଯିବ, ଶୁଖିଗଲେ ତାକୁ ଆଉ ଥରେ ଭଜା କରିଦେଇକି ଉଲେଇକି ଫିଟିବୁ। ଏଇଟା ଖାଇଲେ ବସନ୍ତ ରୋଗ ହବ ନାହିଁ।